ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ. ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା. ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ. ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ. ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ. ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଗୁଜରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବେ। 1951 ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁନରୁଦ୍ଧାରିତ ଏହି ମନ୍ଦିର ଉଦ୍ଘାଟନର 75ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଦୈନିକ ଖବରକାଗଜରେ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥ ମନ୍ଦିର ଭାରତର ସଭ୍ୟତା, ଶକ୍ତି ଏବଂ ସ୍ଥିରତାର ପ୍ରତୀକ। ବାରମ୍ବାର ପ୍ରତିବନ୍ଧକ ତଥା କ୍ଷତି ସହିବା ପରେ ବିଶ୍ୱାସ ଏବଂ ସଂସ୍କୃତି ଯେ ବଞ୍ଚି ରହିପାରିବ, ସୋମନାଥ ମନ୍ଦିର ଏହାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। କିଛି ମାସ ମଧ୍ୟରେ ସୋମନାଥ ମନ୍ଦିର ସହିତ 2 ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀ ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱାସ କରିଥିଲେ ଯେ ସୋମନାଥ ମନ୍ଦିର ପୁନଃନିର୍ମାଣ ଏକ ଜାତୀୟ କର୍ତ୍ତବ୍ୟ। ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ବିଜେପି ନବନିର୍ବାଚିତ ସଦସ୍ୟଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବଙ୍ଗଳା କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଯୋଗଦେବା ପାଇଁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଭିନ୍ନ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱକବିଙ୍କ ଜୟନ୍ତୀ ଅବସରରେ ସମାରୋହରେ ସାଂସ୍କୃତିକ ପ୍ରଦର୍ଶନୀ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନପାରେ ତାହା ସୁନିଶ୍ଚିତ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ୟୁନିୟନ୍ ଏକଜୁଟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କହିଛନ୍ତି ଯେ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେନ୍ଙ୍କ ସହ ସେ ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା। ସ୍କଟଲ୍ୟାଣ୍ଡର ଟର୍ନବେରୀରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରୁତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବାର୍ତ୍ତାଳାପକୁ ସ୍ୱୀକାର କରି କହିଛନ୍ତି, ଉଭୟ ନେତା ପଶ୍ଚିମ ଏସିଆର ବିକାଶ ଏବଂ ଆଞ୍ଚଳିକ ଅଂଶୀଦାରଙ୍କ ସହ ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଓ ଭାରତୀୟ ବାୟୁସେନା ଗତକାଲି ଓଡ଼ିଶା ଉପକୂଳରେ ଟ୍ୟାକ୍ଟିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ହେଉଛି ଯୁଦ୍ଧାସ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତାରେ ଖୁସିବ୍ୟକ୍ତ କରିବା ସହ ଡିଆର୍ଡିଓ, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋତ୍ସାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ୍ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଙ୍କଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର ନବେବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
ବ୍ରୋଡକାଷ୍ଟର ହେଲେ କି ନାତେ ଯୋଉ ସ୍ତର କାର୍ଯ୍ୟକ୍ରମ ହମ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେଁ।
ଚୀନର ହୁନାନ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟୁଆନ୍ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ପାଇଁ ସମନ୍ୱିତ ତାଲିମର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନକୈନ୍ଦ୍ରିକ ଆତ୍ମବିଶ୍ୱାସୀ ସେବା ପ୍ରଦାନକାରୀରେ ପରିଣତ କରିବ। ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳଗୁଡ଼ିକ ପାଇଁ ସମନ୍ୱିତ ପ୍ରଶିକ୍ଷଣ, ବିକ୍ଷିପ୍ତ କ୍ଷେତ୍ରଗୁଡ଼ିକ ପାଇଁ ଏକୀକୃତ, ସଂରଚିତ ଏବଂ ଦକ୍ଷତା ପରିଚାଳିତ ଢାଞ୍ଚାରେ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଗୋଷ୍ଠୀଗତ ଯୋଗଦାନ ଉପରେ ଦୃଢ଼ ଧ୍ୟାନ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସ୍ୱାସ୍ଥ୍ୟସେବା ଗୁଣବତ୍ତାରେ ଉନ୍ନତି ଆଣିବା, ଉଚ୍ଚସ୍ତରୀୟ ସୁବିଧା ଉପରେ ବୋଝ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ ଏକ ତାଲିମପ୍ରାପ୍ତ ଏବଂ ଆତ୍ମବିଶ୍ୱାସୀ ପ୍ରାଥମିକ ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ଆବଶ୍ୟକ। ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ। ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।